विष्णुपदाय कृष्णप्रस्थाय भूतले श्रीमते गौरगोविन्दस्वामिनिति नाम्नि नमो विष्णुपदाय कृष्णप्रस्थाय भूतले श्रीमते भक्तिवेदान्तस्वामिनिति नाम्नि नमस्ते सारस्वतीदेवे गौरवाणी प्रचारिणे निर्विशेष स्वदेशकारिणे हे कृष्ण करुणा सिंधु दीनबंधु जगत्पते गोपेश गोपिका कांत राधा कांत नमस्तुते भक्त कांचन गौरांगी राधे वृंदावनेश्वरी वृषभानु सुते देवी प्रणमामि हरिप्रिये वंचाकल्पतरुभ्यस्य कृपा सिन्धुभ्यैव च पतितानं पावनेभ्यो वैष्णवेभ्यो नमो 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 महापदान्याय कृष्णप्रेमाभुनायते कृष्णाय कृष्ण चैतन्य नाम्ने गौरत्वसे नमः जय श्री कृष्ण चैतन्य प्रभो नित्यानंद श्री अद्वैत गदाधर शिवासादी श्री गौर भक्त वृंद हरे कृष्ण 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 हरे 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 राम 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 हरे कृष्ण सरस्वती प्रमाण गुरुदेव श्री श्रीमान गौरगोविंद स्वामी सर्वगुरु वंदना वचना कमल में प्रभावित ठाकुर प्रांतों संस्था संस्थापक आचार्य कृष्ण प्रतिष्ठ श्री श्रीमान अवचना दिल भक्तिदानंद स्वामी श्री प्रभुपाद जी महाराज रचना कमल में प्रभावित ठाकुर प्रांत निवेदन करें समस्त गौरी गुरुवर्ग आचार्य वृंदावन रचना कमल में ସଂସ୍ଥାପକ ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦ ମହାରାଜଙ୍କର ବରିଷ୍ଠ ଶିଷ୍ୟ ପୂଜ୍ୟପା ଭକ୍ତ ପ୍ରଭୁଙ୍କର ଚରଣ କମଳରେ ପ୍ରଣତ ନିବେଦନ କରି ଏବଂ ସମସ୍ତ ମୋର ଗୁରୁ ଭ୍ରାତା ମାଧବାନନ୍ଦ ପ୍ରଭୁ ମହାପ୍ରଭୁ ଦାସ ପ୍ରଭୁ ସାକ୍ଷୀ ଗୋପାଳ ପ୍ରଭୁ ଲୋକବଳ ପ୍ରଭୁ ପୂର୍ଣ୍ଣମେଶ ପ୍ରଭୁ ସାପତ୍ତି ପ୍ରଭୁ ଏବଂ ସମସ୍ତ ଗୁରୁ ଭ୍ରାତାଙ୍କ ଚରଣ କମଳରେ ପ୍ରଣତ ନିବେଦନ ପୂର୍ବକ ସମସ୍ତ ବୈଷ୍ଣମାନଙ୍କ ଚରଣ କମଳରେ ପ୍ରଣତ ନିବେଦନ ପୂର୍ବକ ଆଜି ପବିତ୍ର ରାମନବମୀ ତିଥିରେ ଆମମାନେ ଗୁରୁ ପରମ୍ପରାର ସେବା ଉଦ୍ଦେଶ୍ୟରେ ଜଗତ ଜନାଦି କାଳରେ ଆମେ ଯେଉଁ ପ୍ରତୀତ ହେଇଛେ ଶରୀର ଧାରଣ କରିକି ଯାଉଛେ ଆମମାନେ ଏ ଶରୀରର ବନ୍ଧନ ଉଦ୍ଧାର ପାଇବା ପାଇଁ ଆମମାନଙ୍କୁ ଗୁରୁବର୍ଗ ଆଚାର୍ଯ୍ୟବର୍ଗ ବିଶେଷ କରି ଶ୍ରୀ ପ୍ରଭୁପାଦ ମହାରାଜ ସେ ଏ କୃଷ୍ଣ ଚେତନାର ବିଜ୍ଞାନ ସମଗ୍ର ବିଶ୍ୱରେ ପ୍ରଚାର କରିଛନ୍ତି ତେଣୁ ଆମମାନେ ଏ ଆଚାର୍ଯ୍ୟବର୍ଗ ଗୁରୁବର୍ଗଙ୍କର ପରମ୍ପରାରେ ଆଜିଠୁ ଆମମାନେ ଯୋଡ଼ି ହେବା ଦୀକ୍ଷାର ଅର୍ଥ ହେଉଛି ଶିଷ୍ୟ ବର୍ତ୍ତମାନ ଆତ୍ମସମର୍ପଣ କରିବ କାହା ନିକଟରେ ନା ଗୁରୁଙ୍କ ନିକଟରେ ନା ଗୁରୁ କିଏ ନା ଯେ ଗୁରୁ ସେ ତାଙ୍କର ଗୁରୁଦେବଙ୍କ ନିକଟରେ ସେ ଆତ୍ମସମର୍ପଣ କରିଥିଲେ ଏବଂ ଏହିପରି ଭାବରେ ଦେଖିବା ଆମେ ଗୁରୁ ପରମ୍ପରା ସମସ୍ତେ ତାଙ୍କର ପୂର୍ବାଚାର୍ଯ୍ୟଙ୍କର ଚରଣରେ ଆତ୍ମସମର୍ପଣ କରନ୍ତି ଆତ୍ମସମର୍ପଣ କଲେ ତାଙ୍କୁ ଭଗବାନ ନିଜର କରିଦେଲେ ଭଗବାନଙ୍କୁ ନିଜର କରିବା ବହୁତ କଷ୍ଟ ଭଗବାନ ଯେତେ ଶୁଦ୍ଧ ସେ ସଚିତାନନ୍ଦ ହୁଏ ଆମକୁ ନିଜର କରିବାକୁ ହେଲେ ଆମ ଶରୀର ଆମର ଚେତନା ଆମର ସବୁକିଛି ସଚିତାନନ୍ଦ ହୁଏ କରିବାକୁ ହୁଏ କିନ୍ତୁ ଆମେ ଜଡ଼ ଆମର ମନ ଜଡ଼ ଇନ୍ଦ୍ରିୟ ଜଡ଼ ଭାବନା ଜଡ଼ ସେ ଶରୀରଟାକୁ ସଚିତାନନ୍ଦ କରିବାକୁ ହେଲେ ଯେହେତୁ ଆମର ଶକ୍ତି ନାହିଁ ଆମେ ଗୁରୁ ବର୍ଗ ଆଚାର୍ଯ୍ୟଙ୍କ ଚରଣ କମଳରେ ସମର୍ପିତ ହେଉଛେ ଦୀକ୍ଷା ଗ୍ରହଣ କରୁଛେ ଦୀକ୍ଷା ଗ୍ରହଣର ଅର୍ଥ ହେଲା ଆମେ ଶପଥ କରୁଛେ ଯେ କିଭଳି ଭଗବାନଙ୍କର ନାମ ଜପ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଏ ବ୍ରତ ଦୀକ୍ଷାର୍ଥ ବ୍ରତ ବ୍ରତ ଆମେ ଗ୍ରହଣ କଲେ କୌଣସି ପରିସ୍ଥିତିରେ ବି ଆମେ କେବେ ହେଲେ ନାକୁ ଛାଡ଼ିପାରିବା ନାହିଁ। ଆଉ ଚାରୋଟି ବିଧିକୁ କଡ଼ାକଡ଼ି ଭାବରେ ପାଳନ କରିବା, ଆଉ ଦୋଷଟି ଅପରାଧ ଯାହା ଅଛି ଆମେ ଶୁଣିବା, ସେ ଅପରାଧ କରିବାନି। କାରଣ ଯଦି ଅପରାଧ କରିବା ନାମ ପ୍ରଭୁ ଫଳ ଦେବେ। ଏଇଟା ହଉଛି ନାମ ଅପରାଧ। ଆମେ ବୈଷ୍ଣବ ଅପରାଧରେ ବି ନାମ ଅପରାଧ, ଗୁରୁ ଅପରାଧରେ ବି ନାମ ଅପରାଧ, ଏସବୁ ନାମ ପ୍ରଭୁ ଫଳ ଦେବେନି। ତେଣୁ ଆଜିଠାରୁ ଆମେମାନେ ପରମ୍ପରା ପାଖରେ ପ୍ରତିଶ୍ରୁତିବଦ୍ଧ ହଉଛେ। ବୈଷ୍ଣବମାନେ ଅଛନ୍ତି ଯଜ୍ଞ ଆଚାର୍ଯ୍ୟମାନଙ୍କର ଆପଣମାନେ ଶୁଣିବେ, ସେତେବେଳେ ଆହୁତି ଦିଆଯିବ ସମସ୍ତ ଆଚାର୍ଯ୍ୟ ଗୁରୁବର୍ଗ ରାଧାରାଣୀ ସଖୀ ସର୍ବସ୍ୱାମୀ ମହାପ୍ରଭୁ ସମସ୍ତ ପାର୍ଶ୍ୱଙ୍କ ନିକଟ ଆମେ ଶପଥ କରୁଛୁ ଆଜିଠାରୁ, ଯେ ମୁଁ ଆଜିଠାରୁ ଆପଣଙ୍କର ମୋର ଗୋତ୍ର ମୁଁ ଅଚ୍ୟୁତ ଗୋତ୍ରୀ ହେବି, ଆପଣଙ୍କ ନାଁ ଭୋଜନ କଲି, ଆଉ ଆପଣଙ୍କର ସେବା ମୋ ଜୀବନ ଧର୍ମ ହେବ। ମୁଁ ଆଜିଠାରୁ ଦାସ ହେବି, ସ୍ୱରୂପ ସ୍ଥିତିରେ ଆଜିଠାରୁ ଆମେମାନେ ରହିବୁ, ଆଜିଠୁ ଆମେ ଦାସ। ତେଣୁ ଏଇ ଯେଉଁ ମହା ପରମ୍ପରା ଆମେମାନେ ଯୋଡ଼ି ହେଉଛେ, ଏ ଗୁରୁଦେବଙ୍କର ସ୍ଥାନ ଯଦି ମୋର ଯେଉଁ ଗୁରୁ ଆସନ ଏ ଆସନକୁ ଅଳଙ୍କୃତ କରିବା, ଏ ଯୋଗ୍ୟତା ମୋର ନାହିଁ କିମ୍ବା ନଥିଲା, କିନ୍ତୁ ଗୁରୁବର୍ଗ ଆଚାର୍ଯ୍ୟବର୍ଗଙ୍କର ତାଙ୍କର ଇଚ୍ଛାକୁ ପୂରଣ କରିବାକୁ ମୋତେ ବାଧ୍ୟ ହେବାକୁ ପଡ଼ିଲା। କାରଣ ମୋ ଇଚ୍ଛା ନଥିଲେ ବି ନିଜର ଇଚ୍ଛା କିଛି ହୁଏ ନା, ନିଜ ଇଚ୍ଛାଟାକୁ ବଳବର୍ତ୍ତୀ ଭାବରେ କାର୍ଯ୍ୟ କଲେ ଭଗବାନଙ୍କ ସେବାଟାକୁ ଛାଡ଼ିବାକୁ ପଡ଼େ। ମୋର ଆଶା ଆପଣମାନେ ସମସ୍ତେ ସହଯୋଗ କରିବେ। ଆଜି ହେଉଛନ୍ତି ରାମନବମୀ ତିଥି, ଯଦିଓ ଦୀକ୍ଷାରେ ଏଭଳି କୌଣସି କାର୍ଯ୍ୟକ୍ରମ ବିଶେଷ ଭାବରେ ମୁଁ ଯୋଜନା କରିନଥିଲି, ତଥାପି ଯେହେତୁ ଗୁରୁଦେବଙ୍କର ଏ ତିଥି ବହୁତ ପବିତ୍ର ତିଥି, ରାମନବମୀ ତିଥି ହେଉଛି ଆମର ଅତ୍ୟନ୍ତ ଭୁବନେଶ୍ୱର ମନ୍ଦିର ପାଇଁ ଆଉ ଗୁରୁଦେବଙ୍କ ପାଇଁ ଅତ୍ୟନ୍ତ, ଗୁରୁଦେବ କହୁଛନ୍ତି ଗୋଟିଏ କନ୍ଭର୍ସେସନ୍ରେ ମୋର ଇଏ ଅତ୍ୟନ୍ତ ପ୍ରିୟ ତିଥି, କାରଣ ଗୁରୁଦେବ ସନ୍ନ୍ୟାସ ନେବା ପାଇଁ ଏହି ତିଥିରେ ଗୋପାଳ କାମ କରିଥିଲେ ଏବଂ ଘର ଛାଡ଼ ଦେଇକିରେ ସ୍ୱୟଂ ମାରିଥିଲେ ସ୍ୱୟଂ ପ୍ରଭୁ ଥିଲେ ସେତେବେଳେ ଗୋପାଳ ସିଧା କହିଥିଲେ ତୁମ ଘର ଛାଡ଼, ତୁମେ ତାର ସନ୍ନ୍ୟାସ ନିଅ, ଏହି ତିଥିରେ କହିଥିଲେ। ଏହି ତିଥିରେ ଗୁରୁଦେବ ଆଦେଶ ପ୍ରାପ୍ତ ହୋଇଥିଲେ ଏବଂ ଯାଇଥିଲେ ବାହାରକୁ ଗୁରୁ ଖୋଜିବା ପାଇଁ, ହିମାଳୟ ସବୁଆଡ଼େ ଭ୍ରମଣ କରିଥିଲେ। ରାମନୀତିରେ ମଧ୍ୟ ଗୁରୁଦେବ ସନ୍ନ୍ୟାସ ନେଇଥିଲେ। ରାମନବମୀ ତିଥିରେ ଏଇ ଗୋପୀନାଥ ମନ୍ଦିର ଦେଖୁଛନ୍ତି, ଏଇ ଗୋପୀନାଥ ମନ୍ଦିର ରାଧା ଗୋପୀନାଥଙ୍କର ପ୍ରତିଷ୍ଠା ହୋଇଥାଏ ରାମନବମୀ ତିଥି। ରାମନବମୀ ତିଥିରେ ଗୁରୁଦେବ କୁଟିଆ ଦେଖୁଛନ୍ତି, ଥିଲା ପୂର୍ବରୁ ଏଇ କୁଟିଆ ବି, ସେ କୁଟିଆରେ ଗୁରୁଦେବ ପ୍ରଥମେ ଅବସ୍ଥାନ କରିଥିଲେ ରାମନବମୀ ତିଥିରେ। ରାମନବମୀ ତିଥିରେ ପ୍ରଥମ ଦୀକ୍ଷା ଯେଉଁ ଗୁରୁଦେବ ଦେଇଥିଲେ ତାଙ୍କର ଅନ୍ତରାଷ୍ଟ୍ରୀୟ କୃଷ୍ଣଚେତନ ସଂଘରୁ ଗୁରୁପଦ ପ୍ରାପ୍ତ ହେଲା ପରେ ପ୍ରଥମ ଦୀକ୍ଷା ଗୁରୁଦେବଙ୍କର ଏଇ ରାମନବମୀ ତିଥି ହୋଇଥିଲା। ତେଣୁ ଗୁରୁଦେବଙ୍କର ଭିକ୍ଷା ମାନସରେ ଏ ପରମ୍ପରାକୁ ସମ୍ମାନ ଏବଂ ଶ୍ରୀ ପ୍ରଭୁପାଦଙ୍କର କୃପା ଆଶୀର୍ବାଦ ସବୁକୁ ସ୍ମରଣ କରି ଆମମାନେ ବର୍ତ୍ତମାନ ଯାଉଛେ, ପ୍ରତିଶ୍ରୁତିବଦ୍ଧ ହେଉଛେ ଯେ କେମିତି ଆମେ ଗୁରୁ ପରମ୍ପରାରେ ଯୋଡ଼ି ହେବା, ଭଗବାନଙ୍କର ନାଁ ଭୋଜନ କରିବା, ଅପରାଧ କରିବାନି। ସେଥିପାଇଁ ବର୍ତ୍ତମାନ ସଂକ୍ଷେପରେ ଦଶ ଅପରାଧ ପୂର୍ବରୁ ବହୁତ ଭାବରେ କହିଛି, ଆପଣମାନେ ଶୁଣିନେବେ। ଯେହେତୁ ଆମର ଏ ଦୀକ୍ଷା ଯଜ୍ଞ ପରେ କାର୍ଯ୍ୟକ୍ରମ ରହିଛି, ପ୍ରବଚନ ହେବ, ପ୍ରବଚନର ଅଭିଷେକ ହେବେ, କିନ୍ତୁ ଏ ହେଉଛି ବିଧି, ଆମକୁ ଦଶ ଅପରାଧ ଶୁଣିବାକୁ ପଡ଼ିବ, ପାଳନ କରିବାକୁ ପଡ଼ିବ। କାରଣ ମନେ ରଖିବେ ଗୁରୁ ସମସ୍ତ ଶିଷ୍ୟଙ୍କର ଗୋଟେ ଆଶା ଥାଏ ଯେ ଗୁରୁ ମୋତେ କରୁଣା କରିବେ। କରୁଣା ଯେଉଁ ଗୁରୁ ପ୍ରାପ୍ତ ହୁଅନ୍ତି ସେ କରୁଣା ଶକ୍ତି ହେଉଛନ୍ତି ସ୍ୱତନ୍ତ୍ର, ସେ ରାଧାରାଣୀଙ୍କର କରୁଣା, ନିତ୍ୟାନନ୍ଦ ପ୍ରଭୁଙ୍କର କରୁଣା। ତ ସେ କରୁଣା ଶକ୍ତି କେବଳ ଗୋଟିଏ ଜିନିଷରେ ଗୋଟିଏ ସର୍ତ୍ତରେ ହିଁ କାର୍ଯ୍ୟ କରନ୍ତି, ସେ କରୁଣା ଶକ୍ତି କାର୍ଯ୍ୟ କରନ୍ତି ଯେତେବେଳେ ଗୋଟେ ଜୀବ ଅପରାଧ ନ କରିବ। ଆମେ ଗୁରୁଙ୍କୁ ଯେତେ କୃପା ମାଗିଲେ ବି ଗୁରୁ ଦେଇପାରିବେ, ଯଦି ସେ ଜଣେ ଅପରାଧ ଗୁରୁ କୃପା କଲେ ବି ସେ କୃପା ଫେରି ଆସିବ। ଯାହାକୁ ଅଛି ଗୁରୁଦେବ ସେତେବେଳେ ପ୍ରଶ୍ନ ପଚରାଯାଏ ଯେ ଗୁରୁଦେବ ଆପଣ କୃପା କରନ୍ତି, ଗୁରୁଦେବ କୃପାଟା ତୁମ ମୁଣ୍ଡ ଉପରେ ଅଛି, ଝୁଲୁଛି, ତୁମେ ଧର ତାକୁ, ତୁମ ମୁଣ୍ଡ ଉପରେ କୃପାଟା ରହିଛି। ଯଦି କୃପା ନଥାନ୍ତା ତାହେଲେ ଗୁରୁ କାହିଁକି ତୁମକୁ ଗ୍ରହଣ କରିଥାନ୍ତି, ଯେ ସଂସାର ଛାଡ଼ିକି ଆସିଲେ ସ୍ତ୍ରୀ ପୁତ୍ର କନ୍ୟା ଧନ ସଂସାର ସବୁ ଛାଡ଼ିକି ଆସିଲେ ସେ ତୁମକୁ ନିଜର କାହିଁକି ପୁଅ ଝିଅ କରିବେ, क्यों आसक्ति है? ସ୍ତ୍ରୀ ନିଜର କରିଛନ୍ତି କିନ୍ତୁ ଶିଷ୍ୟକୁ କୃପାପ୍ରାପ୍ତ ହବ ବୋଲି ଦୁଇଟି ଜିନିଷ କରାଯାଉ ମାନେ ଆମ ପରମ୍ପରାର ସବୁଠୁ ବଡ଼ ଶିକ୍ଷା ଗୋଟିଏ ହେଲା ସେ ଅପରାଧ କରିବ ନାହିଁ, ଏ ଦଶଟି ଅପରାଧ ଶୁଣିବା, ଅପରାଧ କଲେ ଗୁରୁ କୃପା କରିପାରିବେ ନାହିଁ। ଆଉ ଦ୍ୱିତୀୟ ହେଲା ଶିଷ୍ୟକୁ ଗୁରୁଙ୍କର ଆଦେଶକୁ ପାଳନ କରିବାକୁ ପଡିବ, କାରଣ ଗୁରୁଙ୍କ ଆଦେଶ ପାଳନ ନ କଲେ ଶିଷ୍ୟ କେବେ କୃପାପ୍ରାପ୍ତ ହେଇପାରିବ ନାହିଁ। ଦୁଇଟି ହେଲା ଆମର ସିଦ୍ଧାନ୍ତର ସାର, ଗୁରୁଦେବ ଯାହା କହୁଛନ୍ତି ତାକୁ ଆମକୁ ପାଳନ କରିବାକୁ ପଡିବ, ଆମେ ଡାଇଭର୍ଟ କରିପାରିବା ନାହିଁ, ଆଟେନସନ୍ ଡାଇଭର୍ଟ କଲା ମାନେ ଆମର ଅପରାଧ ହବ। ଏବଂ ଦ୍ୱିତୀୟ ଅପରାଧ କରିବା ନାହିଁ, ଗୁରୁଦେବ ଭଜନ କରିବା ପାଇଁ କହିବେ, ଗୁରୁଦେବ ଅପରାଧ କରିବା ପାଇଁ କହିବେ, ଅପରାଧର ଫଳ ଶିଶୁକୁ ଭୋଗିବାକୁ ପଡିବ। ସେଥିପାଇଁ ଗୁରୁ ମନ୍ତ୍ର ଦେଲା ବେଳେ ସେ କହିବେ ତୁମେ ଅପରାଧ କରିବ ନାହିଁ, ଆଉ ପ୍ରତିଦିନ ଦଶ ଅପରାଧକୁ ସ୍ମରଣ କରିବ, କାରଣ ଦଶଟି ଅପରାଧ ଅଛି ପଦ୍ମ ପ୍ରାଣ କଥା ମୁଁ ସଂକ୍ଷେପ କରି ଆପଣମାନେ ଶୁଣିଦେବେ। ଏଇ ଗୁରୁ କାହିଁକି ଗ୍ରହଣ କରାଯାଏ, ତସ୍ମାତ୍ ଗୁରୁ ପ୍ରବଦ୍ୟନ୍ତେ ଜିଜ୍ଞାସୁ ସେ ଉତ୍ତମ ଶବ୍ଦ କରିଛନ୍ତି ସ୍ନାନ୍ତେ ବ୍ରହ୍ମଣି ଉପସମାସରେ, ଭଗବାନ କରିବି ପ୍ରଭୁ ଏଇଟା କହିଛନ୍ତି ଏକାଦଶ, ତସ୍ମାତ୍ ଗୁରୁ ପ୍ରବଦ୍ୟନ୍ତେ ଜିଜ୍ଞାସୁ ସେ ଉତ୍ତମ, ଶିଷ୍ୟକୁ ଉତ୍ତମ ଜିଜ୍ଞାସା କରିବାକୁ ପଡିବ। ଉତ୍ତମ ଜିଜ୍ଞାସା ମାନେ ସଂସାରକୁ କେମିତି ଉଦ୍ଧାର ହେବେ, ଆମେ ସଂସାରରେ କେବଳ ଆମ ଦେହ କଥା ଆମ ସ୍ତ୍ରୀ ପୁତ୍ର କନ୍ୟା କଥା ଚିନ୍ତା କରୁଛୁ, କିନ୍ତୁ ସଂସାର ଉଦ୍ଧାର ହେବା କଥା ଆମେ କେମିତି ଚିନ୍ତା କରୁ? ଶିଷ୍ୟ ଗୁରୁ କେବଳ ସେଇ କଥା ପଚାରିବ ମୁଁ କେମିତି ସଂସାର ଉଦ୍ଧାର ମୋତେ ବାଟ ଦେଖାଉ, ଆଉ ଗୁରୁ କଣ କରିବେ ନା ଗୁରୁ ତାର ସନ୍ଦେହକୁ ଛିନ୍ନ କରିବେ। ଗୁରୁ ସରଣାଗତ ଆତ୍ମା, ତାଙ୍କର ଭଗବାନ ସହିତ ସମ୍ବନ୍ଧ ରହିଛି, ସେଥିପାଇଁ ସିଏ ସେ ସମୁଦ୍ରକୁ ଯୋଡ଼ିବେ ଶିଷ୍ୟ ସାଙ୍ଗରେ, ଶିଶୁକୁ ଦେବେ ସେ ସମ୍ପ ଦାସ ଦାସୀ ସମୁଦ୍ର ହୁଏ ମୃଦୟ ଗୁରୁକର୍ଣ୍ଣ ବାରମ୍ବାର ଭାଗବତ କହୁଛନ୍ତି ନୌକା ଜିନିଷ ସାଗରଟାକୁ ପାର ହେବା ପାଇଁ ନୌକା ଆବଶ୍ୟକ ଅଛି, ତତ୍ତ୍ୱଦର୍ଶୀ ଗୁରୁଙ୍କର ସେବା କରିବାକୁ ପଡିବ, ଯେ ତତ୍ତ୍ୱ ଜାଣନ୍ତି ଆଉ ତତ୍ତ୍ୱ ବସ୍ତୁ କୃଷ୍ଣଙ୍କୁ ଭଲ ପାଇଛନ୍ତି, ତାଙ୍କର ଜିଜ୍ଞାସା କରିବାକୁ ପଡିବ, ତାଙ୍କର ସେବା କରିବାକୁ ପଡିବ, ତାଙ୍କୁ ପ୍ରଶ୍ନ କରିବାକୁ ପଡିବ, ପ୍ରଣିପାତ ସବୁଠୁ ବଡ ଜିନିଷ, ଶିଷ୍ୟ ଯଦି ପ୍ରଣିପାତ ହେଇନି ତା ପ୍ରଶ୍ନ ପଚାରିବାର ଅଧିକାର ନାହିଁ କି ସେବା କରିପାରିବ, ପ୍ରଣିପାତ ଅର୍ଥ ସେ ଶରଣାଗତ, ସେ ଆଜିଠାରୁ କୃଷ୍ଣଙ୍କର ହେଲା ଗୁରୁଙ୍କର ହେଲା, ତାର ଇଣ୍ଡିଭିଜୁଆଲ ମେଣ୍ଟାଲିଟି କିଛି ରହିବ, ମୁଁ ତାର ଭଲ ଲାଗୁଛି ଶାସ୍ତ୍ରଟା କହିଲି ନା ତୁମର କିଛି ନାହିଁ, ତୁମେ ଆଜିଠାରୁ ତୁମେ ଶରଣାଗତ ହେଲ ମାନେ ତୁମର ଇଣ୍ଡିପେଣ୍ଡେଣ୍ଟ କିଛି ନାହିଁ, ସ୍ୱତନ୍ତ୍ର ଭାବରେ କିଛି ବି କରିଛନ୍ତି, ସ୍ୱତନ୍ତ୍ର ଭାବରେ କାର୍ଯ୍ୟ କଲ କୃପା ଶକ୍ତି କାର୍ଯ୍ୟ କରିବ ନାହିଁ, ତୁମେ ସ୍ୱତନ୍ତ୍ର କାମ କରିବାର, ଶିଷ୍ୟ ଯେଉଁ ଶିକ୍ଷା ନେଇକି ତା ସ୍ୱତନ୍ତ୍ର କାମ କରିବ, ସେ ସ୍ୱତନ୍ତ୍ର ଭଜନ କରିବ, ସ୍ୱତନ୍ତ୍ର ସେ ସ୍ୱତନ୍ତ୍ର ବାହାରିଲେ କୃପାଟା କାମ କରିବନି, ତୁମ କୃପା ଆଉ କାମ କରିବନି, ଭଗବାନ କୃପା କାମ କରିବ, ତୁମେ ପୁଣି ଜାଗାରେ କଥା ମନେ କଣ କରୁଛ, କାରଣ କୃପା ସ୍ୱତନ୍ତ୍ର ନୁହନ୍ତି, ଗୁରୁ ବି ସ୍ୱତନ୍ତ୍ର ନୁହନ୍ତି, ଗୁରୁ ବି ସ୍ୱତନ୍ତ୍ର ନୁହନ୍ତି, ଗୁରୁ ଯଦି ସ୍ୱତନ୍ତ୍ର ଥାଆନ୍ତେ ସେ କୃପାଦ ରହିପାରିବେ, ସେ ବି ଗୁରୁଙ୍କର ଅଧୀନ ହେଇଛନ୍ତି ନା, ଇଏ ହଉଛି ଅଧୀନ ପରମ୍ପରା, ଆପଣ ଦେଖିବେ ତ ଗଛ ଝୁଙ୍କି ଯାଉଛି, ଦେଖିଛନ୍ତି ନା ବାତ୍ୟା ହଉଛି ଝୁଙ୍କି, ଗୋଟେ ଗଛ ଆଉ ଗୋଟେ ଗଛ ପଡୁଛି, ଆଉ ଗୋଟେ ଗଛ ଆଉ ଗୋଟେ ଗଛ ପଡୁଛି, ସେଥିରେ ଆମ ପରମ୍ପରାରେ ସମସ୍ତେ ତାହାର ସ୍ୱତନ୍ତ୍ରତା ନାହିଁ, ଏତେ ବଡ଼ ୱାର୍ଲ୍ଡ ୱାଇଡ଼ ମିଶନ ପ୍ରଭୁପାତ କରିଛନ୍ତି, କେତେ କଷ୍ଟରେ କରିଛନ୍ତି ଆପଣ ପଢ଼ନ୍ତୁ, ଆଉ ତାଙ୍କର ଶିଷ୍ୟମାନେ ସେ ପ୍ରଭୁପାତ ପାଖରେ ଶରଣାଗତ, ସମସ୍ତେ ଶରଣାଗତ କରୁଛନ୍ତି, କାରଣ ଶରଣାଗତ ନହେଲେ ଯାହାର ଯେତେ ସ୍ୱତନ୍ତ୍ରତା ସେ ସେତେ ଗୁରୁକୃଷ୍ଣ ପାଖରୁ ଦୂର ରହିଛି, ସେ କୃପା ପାଖରୁ ଦୂର ରହିଛି, ସେ କୃପା ପାଇପାରିବନି, ସେ ତାର ମନ ମନ ସେବା କରୁଛି, ମନ ମନ ଜପ କରୁଛି, ଯାହାକୁ ତାକୁ ଫଳ ଅତି ବେଶୀ ପୁଣ୍ୟଟା ମିଳିବ, କିନ୍ତୁ ଗୁରୁ କୃପା ମିଳିବନି, ଭକ୍ତି ମିଳିବନି, କାରଣ ସେ ସ୍ୱତନ୍ତ୍ରତା ବଜେଇ ରଖୁଛି, ଆଉ ଗୁରୁ କେବେ ଚାହିଁବେନି ଗୋଟେ ଜୀବ ସ୍ୱତନ୍ତ୍ର, କାରଣ ସ୍ୱତନ୍ତ୍ର ହେଲେ ସେ ଭୁଲ କିଛି କରିବ, କୃପାରୁ ବଞ୍ଚିତ ହବ, ଗୁରୁ ସେଥିପାଇଁ ଶିଶୁ କାହିଁକି ଅଧୀନ ରଖନ୍ତି, ଇଏ ଯଦି ପରମାର୍ଥ ମାର୍ଗରେ ପ୍ରଗତି କରୁ, କାରଣ ଏ ବହୁ ଜନ୍ମ କଷ୍ଟ ହୋଇଛି, ବହୁ ଜନ୍ମ ବହୁତ ଜନ୍ମର ଦୁଃଖ, ଇଏ କୌଣସି ଜିନିଷ ଆମକୁ ସୁଖ ଦେଇପାରିବ ନାହିଁ, ଯେ ବୁଦ୍ଧିମାନ ଶିଷ୍ୟ ସେ ବୁଝିପାରିବ, ମୋତେ ଜଗତରେ କେହି ସୁଖ ଦେଇପାରିବେ, ମୋତେ ଜୀବନରେ କେବଳ ଭଗବାନଙ୍କ ସେବା କରିବାର ଅଛି, ତେଣୁ ଏଇ ଦୀକ୍ଷା ଗ୍ରହଣ କରାଯାଉଛି ସେଥିପାଇଁ ବୁଝିବା ଦରକାର। ପ୍ରଥମ ଅପରାଧ ମୁଁ ସଂକ୍ଷେପରେ କହିପାରିବି, ସାଧୁ ନିନ୍ଦା ସତାନ ନିନ୍ଦା, ଦଶ ଅପରାଧ ସବୁବେଳେ ପଢୁଥିବେ, ଅପରାଧ କରିବେନି, ବହୁତ ବଡ଼ ସମ୍ଭାବନା, ବିଭିନ୍ନ ଭକ୍ତ ରହିଛନ୍ତି, ବିଭିନ୍ନ ମହାରାଜଙ୍କ ଆଶ୍ରିତ ଭକ୍ତମାନେ ରହିଛନ୍ତି, ଯିଏ ଯାହା କରୁଛି କରୁ, ସମସ୍ତଙ୍କୁ ସମ୍ମାନ ଦେବ, ତୁମର ସେବା ତୁମେ ସବଳ ଥାଙ୍ଗ, ସବଳ ମନେ ରଖିବ। ଗୁରୁ କେବେ ହେଲେ ତୁମକୁ ଅପରାଧରୁ ମୁକ୍ତ କରିବେ ନାହିଁ, ଯେତେ ବୈଷ୍ଣବ ଅପରାଧ କର। ବହୁତ ସାରା ଯିଏ ଯାହା କହୁଛନ୍ତି କରୁ। ସାଧୁ ଦିନଟା ଅର୍ଥ ଭଗବାନଙ୍କର ଆପଣ ଭଗବାନଙ୍କର ମାଣିକ ଚାରେ ଜୀବନ ଉତ୍ସର୍ଗ କରିଥିବା, ଭକ୍ତମାନଙ୍କର ନିନ୍ଦା କରିବା, ଯିଏ ପ୍ରଚାର କରୁଛି କେବଳ ତାଙ୍କ ନିନ୍ଦା ନୁହେଁ, ସେଟା ବସିବା କଥା ବୁଝିବେନି। ସେ ଜଣେ ବଡ଼ ସାଧୁ ତାଙ୍କୁ ନିନ୍ଦା କଲେ ଅପରାଧ, ଇଏ ଜଣେ ଛୋଟ ସାଧୁ ଆମକୁ ନିନ୍ଦା, ନିନ୍ଦା ଶବ୍ଦଟା ସବୁବେଳେ ହିଁ ଅପରାଧ, ନିନ୍ଦନ ଦୋଷ କୀର୍ତ୍ତନ, ସେଟା ସମୟ ନିନ୍ଦା ମାନେ ଏଟା ଦୋଷ କୀର୍ତ୍ତନ, ନିନ୍ଦା ଶବ୍ଦଟା ଯିଏ ଛାଡ଼ିଗଲା ସିଏ କେବଳ ଭଗବାନ ପାଖରେ ବିଷୟ ଜଗତ ଥାକିଲେ। ନିନ୍ଦା ଶବ୍ଦ ଏଇ ବୃତ୍ତିରେ ଶବ୍ଦ, ସେ ଖରାପ ସେ ଭଲ, ଏ ଗୋଟେ ତୁମର ଅଧିକାର ନାହିଁ। କାରଣ ଗୋଟେ ଜୀବ ଆଉ ଗୋଟେ ସାଧାରଣ ଶିଷ୍ୟ ଗୁରୁ ଭିତରେ ପାର୍ଥକ୍ୟ, ଶିଷ୍ୟ ଯୋଉ ନିନ୍ଦା କରେ ତାର ଦ୍ୱେଷ ଭାବାର ସେ, ମା ଯୋଉ ଗାଳି ଦିଏ, ମା ଗାଳି ଦେଲେ ମା ପିଲା ପ୍ରତି ଈର୍ଷା କରେ ନା, ତାର କଲ୍ୟାଣ ହବ ଥାଏ। ଗୁରୁ ଯେତେବେଳେ କାହା ଦୋଷ ଦେଖିବେ, ଗୁରୁ ଯେ କାହାକୁ ନିନ୍ଦା କରୁଛନ୍ତି ତୁମେ ଶୁଣିକି, ବା ଗୁରୁ କାହାକୁ ଚାଷ୍ଟାଇଜମେଣ୍ଟ କରୁଛନ୍ତି ତୁମେ ସେଟା ଶୁଣି ତୁମେ କରିବ, ତୁମେ ଏଟା ପାରିବନି। କାରଣ ଗୁରୁଙ୍କର ଭିତରେ ତାଙ୍କର ଦୋଷ ନାହିଁ, ଗୁରୁ ଚାହୁଁଛନ୍ତି ୟାକୁ ନିନ୍ଦା ତାକୁ ଶାସନ କରି ତାକୁ ଶୋଧନ କରିବେ, ତାଙ୍କ ଭିତରେ ଈର୍ଷା ଭାବ ନାହିଁ, ତୁମର ଈର୍ଷା ଭାବ ଆସିବ। କାରଣ ଯେଉଁଠି ସାଧୁ ନିନ୍ଦା ସେଠି ଭକ୍ତି ନାହିଁ, ଯାହା ସାଧୁ ନିନ୍ଦା ତାହା ନାହିଁ ଭକ୍ତି ସ୍ଥିତି। ଦଶ ପ୍ରକାର ତମେ ଶୁଣିନେବେ କେବେ, ସଂକ୍ଷେପରେ ପୁଣି ସମୟ ଆମର ବହୁତ କମ, ଆଉ ପୂର୍ବରୁ କୁହାଯାଇଛନ୍ତି ସାଧୁ ନିନ୍ଦା ସେଠି ଭକ୍ତି ସ୍ଥିତି ନାହିଁ। ଚୂଳ ପାଣି ସମୟ ଯଦି ବୈଷ୍ଣବର ନିନ୍ଦେ, ଶିବଙ୍କ ଭଳିଆ ଲୋକ ଯଦି ବୈଷ୍ଣବ ନିନ୍ଦା କରୁଛନ୍ତି ସେ ରକ୍ଷା ପାଇପାରିବେ। ତେଣୁ କେବେ ହେଲେ ବୈଷ୍ଣବ ନିନ୍ଦା ଯିଏ ଯାହା କହୁଛି କରୁନୁ, ନିଜର ଭଜନ ନିଜର ସେବା ଏଗୁଡ଼ିକ କରିବା ଦରକାର। ସାଧୁ ନିନ୍ଦା କଲେ ଏଇ ଗୋଟିଏ ପଦକୁ କେବଳ ଗାଇବି, ସେ ହେଉଛି ଆମର ସବୁବେଳେ ମୋତେ ପଦବୀ ଭଲ ଲାଗେ ଭକ୍ତମାନେ ଠାକୁର କହିଛନ୍ତି, ଏଇଟା ହେଉଛି ବୈଷ୍ଣବ ଧର୍ମ, ବାରମ୍ବାର କଥା ମନେ ରଖିବାକୁ ପଡିବ। ସାଧୁ ସଙ୍ଗ ସାଧୁ ସେବା ନାମ ସଂକୀର୍ତ୍ତନ, ସାଧୁ ସଙ୍ଗ ସାଧୁ ନାମ ସର୍ବଜୀବ ଦୟାଏ ଭକ୍ତି ଆଚରଣ, ସର୍ବଜୀବ ଦୟାଏ ଭକ୍ତି ଆଚରଣ। ସବୁବେଳେ ସାଧୁ ମାନଙ୍କ ସଙ୍ଗରେ ରହିବେ, ସେଭଳି ଆମେ ଉନ୍ନତ ପ୍ରଭୁପାଦୀ ମହାରାଜ କହୁଛନ୍ତି, ଆମେ ଜାଣିଛୁ ଆମର ସଙ୍ଗରେ କିଛି ଆଧୁନିକ ଭକ୍ତ ଥାଇପାରନ୍ତି, କିନ୍ତୁ ସାଧୁ ସଙ୍ଗ କରିବା ଦରକାର। ସାଧୁ ସଙ୍ଗ ନ କଲେ ପ୍ରଭୁ ସଙ୍ଗ କରିବା, ସଙ୍ଗ ବିନା ବ୍ୟକ୍ତି ରହିପାରିବ ନାହିଁ, ଭଲ ସଙ୍ଗ ନ କଲେ ଖରାପ ସଙ୍ଗ କରିବ, ସେଠି ଏକାକି ରହିବି ତା ମନ ଭିତରେ ଖରାପ ଚିନ୍ତା, ଆଜିକାଲି ଏକାକି ହେଉନାହାନ୍ତି, ଯେଉଁଗୁଡ଼ା ମୋବାଇଲ ମୋବାଇଲ ବାହାରିଲା ସେଥିରେ ଖରାପ ସଙ୍ଗ କରୁଛି, ଠିକ ଏକାକି ରହିପାରିବେ। ସାଧୁ ସଙ୍ଗ ସାଧୁ ସେବା ସବୁବେଳେ ସାଧୁମାନଙ୍କର, ସାଧୁ ସେବା ତ ଭଗବାନଙ୍କର ସେବା, ସାଧୁଙ୍କ ନିର୍ଦ୍ଦେଶ ସେବା କରିବା, ସାଧୁଙ୍କର ସେବା ବି କରିବା, ସାଧୁ ସଙ୍ଗ ସାଧୁ ସେବା ନାମ ସଂକୀର୍ତ୍ତନ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ସର୍ବଜୀବ ଦୟା, କୌଣସି ଜୀବକୁ ଦୁଃଖ ଦେବେନି, ଇଏ ହେଉଛି ଭକ୍ତିର ଆଚରଣ। ଜୀବମାନଙ୍କୁ ପୀଡ଼ା ଦେବେନି, ଉତ୍ପୀଡ଼ନ ଦେବେନି, କଠୋର କଥା କହିବେନି, ଆମେ ପ୍ରଥମ ଭକ୍ତିର ବାଧା ସୃଷ୍ଟି ହେବ। ତେଣୁ ପ୍ରଥମ ଅପରାଧ ହେଲା ସାଧୁ ନିନ୍ଦା, ସାଧୁ ନିନ୍ଦା ବନ୍ଦ, ଯଦି ସାଧୁ ନିନ୍ଦା ହେଉଛି ବା ସାଧୁକୁ କେମିତି ଅପରାଧ ଆପଣ କରିଦେଲେ ଜାଣିପାରୁଛନ୍ତି, ଯେ ସରଳ ଭକ୍ତ ସେଠି ସାଧୁ ବୈଷ୍ଣବ ଅପରାଧ ତା ହୁଏ, ତାର ଭଜନ ବେଳେ ତା ସବୁବେଳେ ସେଇ ଚିତାରେ ଆସେ, ସେ ଜାଣିବେ ଯେ ସେ ବୈଷ୍ଣବ ପାଖରେ କ'ଣ ଅପରାଧ ତାହେଲେ କ୍ଷମା ଦିଏ। ଯେତେବେଳେ ଜାଣିପାରୁନାହାନ୍ତି ମୋର କେଉଁଠି ଅପରାଧ ହେଇଛି, ସେତେବେଳେ ନାମ ପ୍ରଭୁଙ୍କ ପାଖରେ ଅନୁତାପ କରିକି ଡାକିବେ, ପ୍ରଭୁ ମୋର କାହା ପାଖରେ ଅପରାଧ ହେଇଛି ଜାଣିପାରୁନି, କାହିଁକି ମୋର ମତି ଲାଗୁନି। ନାମ ଅପରାଧ ହେଲେ ଅତି ଚଞ୍ଚଳ ହବ, ନାମ ଅପରାଧ ହେଇଗଲା ବୈଷ୍ଣବ ଅପରାଧ ହେଇଗଲା ନା ଅତି ଚଞ୍ଚଳ ହବ, ବୈଷ୍ଣବମାନଙ୍କୁ ଦେଖିଲା ମାନେ ମନ ଠିକ ରହିବନି, ତାହାର ଭଲ ଗୁଣ ଆମେ ଦେଖିପାରିବେନି, ଏ ଭକ୍ତିରେ ପତନ ହବ ଧୀରେ 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 ତଳକୁ ପଡ଼େ। ଦୀକ୍ଷା ନେବା ପାଇଁ ବହୁତ ଲୋକ ଉତ୍ସାହ ନେଇକି ଆସନ୍ତି ଏବଂ ପ୍ରବେଶ କରନ୍ତି, ଦୀକ୍ଷା ଗ୍ରହଣ କରନ୍ତି, କିନ୍ତୁ ଦୀକ୍ଷା ପ୍ରୋସେସଟା କମ୍ପ୍ଲିଟ ତଳେ ତିନିଟା ଷ୍ଟେପ୍ ରହିଛି ଦୀକ୍ଷାର, ଗୁରୁପାଦାଶ୍ରୟ ଦୀକ୍ଷା ଗୁରୁର ସେବନ ସଧର୍ମ ପୁଚ୍ଛ ସାଧୁ ମାର୍ଗାନ ଗମନ, ମହାପୁରୁ ପାଞ୍ଚଟା ଷ୍ଟେପ୍ ମହାପୁରୁ ଗୁରୁ ପାଦାସନା, ପ୍ରଥମେ ଗୁରୁଙ୍କର ପାଦାସନା କରିବାକୁ ପଡିବ। ଗୁରୁ ମନ୍ତ୍ର ହେବା ପୂର୍ବରୁ ଗୁରୁ ଶିଶୁ ସେବା କରୁଥିଲେ, ପ୍ରସନ୍ନ କରୁଥିଲେ। ଆଜି ଶିଷ୍ୟ ଆଗେ କଣ ମନ୍ତ୍ର ଦିଅ, ଗୁରୁ କାହିଁକି ମନ୍ତ୍ର ଦେବେ? ଆଗରୁ ସେମିତି ନଥିଲା, ଆଗରୁ ଶିଷ୍ୟ ଆସିବ, ଗୁରୁଙ୍କୁ ସେବା କରିବ, ଗୁରୁ ତାର ମନୋଭାବ ଦେଖିବେ, ତାପରେ ଗୁରୁ ତାକୁ କୃପା କରିକି ମନ୍ତ୍ର ଦେବେ। କାରଣ ମନ୍ତ୍ର ହଉଛି ଭଗବାନଙ୍କୁ ଅଭିନ୍ନ, ଏଣେ ପାଦାସନା କରାଯାଏ। ଗୁରୁଙ୍କ ଆନୁଗତ୍ୟରେ ସେ ରହିବ, ତାର ସ୍ୱତନ୍ତ୍ରତା କିଛି ରହିବ, ଯେ ମନମାନେ କିଛି କାମ କରିପାରିବ, ସେ କହିପାରିବେ ମୁଁ ଏଇଟା କରିବି, ସେ କିଛି କରିପାରିବେ। ସେ ଗୁରୁ ପାଦାସର ଅର୍ଥ ହଉଛି ଏଇଆ, ଦେଖିବା ଅର୍ଥ ତ ସମର୍ପଣ, ତୁମର ଇଣ୍ଡିପେଣ୍ଡେଣ୍ଟ କିଛି ନାହିଁ। ଆଉ ଗୋଟେ ଯନ୍ତ୍ର ଭଳିଆ କାମ କରିବ, ବର୍ତ୍ତମାନ ସେ ଯନ୍ତ୍ରଟା ଯେମିତି ଗୋଟେ କାମ କରେ ମେକାନିକ ଅଣ୍ଡରରେ, ସେଟା ତୁମେ ଗୁରୁଙ୍କ ଅଣ୍ଡରରେ କାମ କରିବ। ଗୁରୁ ତୁମକୁ ଭୌତିକ ଜିନିଷ ୟୁଜ୍ କରିବେ ସେମିତି ନୁହେଁ, ଗୁରୁ କେବଳ ଭଗବାନଙ୍କ ସେବା କରିବେ, ତୁମର ମଙ୍ଗଳ ଯୋଡ଼ା କରିବେ। ଗୁରୁ ପାଦାସ ଦୀକ୍ଷା, ତାପରେ ସେକେଣ୍ଡ ଗୁରୁ ଖୁସି ହେଲା ପରେ ଦୀକ୍ଷା ଦେବେ। ଗୁରୁ ତ ପ୍ରସନ୍ନ ହେବେ, ହଁ ପିଲାଟିର ଭଲ ଅଛି, ମନ୍ତ୍ରଟାକୁ ସାଧନ କରିପାରିବ। ଆଉ ଗୋଟେ ବିଜେଟା ଦେବା, ସେ ତା ଗଛ ମାଟିରେ ଫୋପାଡ଼ି ଦେଲା, ସେ ଜାଣିଲା ଯତ୍ନ ନେଲାନି, ପାଣି ଦେଲାନି, ସେ ଗଛ ଗୁରୁ ଦେଖିବେ କେତେ ଗମ୍ଭୀର। ଆଜିକାଲି ତ ପରମ୍ପରା ଆଚାର୍ଯ୍ୟମାନଙ୍କ ଯୋଉ ପ୍ରଭୁପାଦଙ୍କ ଶିକ୍ଷାରେ କଣ କରିବା, ସେଟା ସେଭଳି ଶିଷ୍ୟ ପ୍ରାପ୍ତ ହବ, ସେଭଳି ଗୁରୁ ସେବା ଜାଗ୍ରତ କରାଯିବ। ଗପୁକୁ ଯିବେ ନା, ଈଶ୍ୱର ଆଶା ହୋଇଛି, ଯାହା କେତେ କଷ୍ଟରେ ଭକ୍ତମାନେ ତାଙ୍କୁ ଭକ୍ତ ବନେଇଛନ୍ତି, ସବୁ ବିଚାର କରିକି ମନ୍ତ୍ର ଦିଆଯାଉଛି। କିନ୍ତୁ ଯଦି ସେ ସଶିଷ୍ୟ ନ ହେଇଥିବ, ତାର ଯଦି ଗମ୍ଭୀର ନଥିବ, ସେ ବାନରକୁ ଯେମିତି ଦିଆଯାଏ ରତ୍ନ, ସେ କଣ କରିବ, ତା ମୂଲ୍ୟ କଣ ବୁଝିବ, ଯାହାକୁ ତାକୁ ମନ୍ତ୍ର କରିବ, ସେ କଣ ମୂଲ୍ୟ ବୁଝିବ, ସେ ଅପରାଧ କରି ନାମ ଅପରାଧ କଲେ ଆପଣ ଗୁରୁ ଭୋଗିବେ, ତୁମେ ମନା କରାଯାଇଛି। ଦେଖିବୁ ଗୁରୁ ପାଦ ଆସିଲେ ଶରଣାଗତ ହଉଛି କି ନାହିଁ, ନାମରେ ଶ୍ରଦ୍ଧା ଅଛି କି ନାହିଁ, ଶରଣ ଦେଖିକି କେବଳ ନାମ କର ଦୀକ୍ଷା ଦେବ, ମନ୍ଦ ଭାଇ ଦୀକ୍ଷା ହେବାର ଗୋଟିଏ ଅଧିକାର ହେଲା ତାର ଶ୍ରଦ୍ଧା, ଶ୍ରଦ୍ଧାବାନ ଜନଙ୍କର ନାମ ଉପରେ ଶ୍ରଦ୍ଧା ରହିଲା, ତାହେଲେ ବିଶ୍ୱାସ ନାହିଁ ନାମ ଉପରେ, ଗୁରୁଙ୍କ ଉପରେ ବିଶ୍ୱାସ ନାହିଁ, ତା ନାମ ଦେଖିବା ଦୀକ୍ଷା କିଛି କାର୍ଯ୍ୟ କରିବେ। ଗୁରୁ ପାଦଶ୍ରା, ତାପରେ ଦୀକ୍ଷା, ଦୀକ୍ଷା ପରେ ସରିଗଲାନି, ଦୀକ୍ଷା ନେଲ ମାନେ ବର୍ତ୍ତମାନ ତୁମର ଆରମ୍ଭ ହେଲା। ପୂର୍ବରୁ ଗୁରୁ ସେବା କରୁଥିଲ ମନ୍ତ୍ର ପାଇଁ, ବର୍ତ୍ତମାନ ଗୁରୁ ସେବା କରିବ କୃଷ୍ଣଙ୍କ ପାଇଁ। ଗୁରୁ ପାଦାଶ୍ରା, ତାପରେ ଦୀକ୍ଷା, ତାପରେ ଗୁରୁର ସେବନ, ଗୁରୁଙ୍କର ସେବା, ଗୁରୁଙ୍କର ସେବନ, ଗୁରୁଙ୍କର ଠାକୁର, ଗୁରୁଙ୍କର ମନ୍ଦିର, ଗୁରୁଙ୍କର ଯାହା ସବୁ ଅଛି, ଗୁରୁଙ୍କର ମାନେ ଆଉ କଣ, ସେ ତ ଭଗବାନଙ୍କର, ଗୁରୁ ତ ଭଗବାନଙ୍କର, ଆଉ ଗୁରୁ ସେବା ହିଁ ଭଗବାନଙ୍କ ସେବା, କାରଣ ଗୁରୁଙ୍କର ନିଜର କିଛି ନାହିଁ, ସେ ତ ଭଗବାନଙ୍କର, ତାଙ୍କର ମନ୍ଦିର, ତାଙ୍କର ଘର, ତାଙ୍କର ସବୁ ଗୁରୁଙ୍କର ସେବା, ଏଟା ଗୁରୁର ସେବନ। ତାପରେ କଣ, ସକର୍ମ ପୃଚ୍ଛା, ବାରମ୍ବାର ଗୁରୁଙ୍କୁ ପଚାରିବ ସକର୍ମ କଣ, ଯେତେ ଜାଣିଥିଲେ ପଚାରିବେ, ଗୁରୁ ଏଟା କଣ କଲେ ହବ, କେମିତି ନାମ କରିବି, କାହିଁ କରିଟା ହବ ବୋଲି ସକର୍ମ ପୃଚ୍ଛା। ଆଜି ଶିଶୁଙ୍କୁ ପଚାରିଲେ ପ୍ରଶ୍ନ କେହି କହୁନାହାନ୍ତି, କିଛି ତୁମେ ପ୍ରଶ୍ନ କହୁନ ମାନେ ତୁମେ କିଛି କରୁନ, ଯେମିତି ସ୍କୁଲରେ ଯଦି ଛୁଆ ପାଠ ପଢେ କିଛି ତାର ପଛରେ ବସିବ, ଯେତେ ପ୍ରଶ୍ନ ପଚାରିଲେ ପ୍ରଶ୍ନ ପଚାରିବେ ନାହିଁ, ଉତ୍ତର ଦେବାନି, ଦିଟା ଅଡ଼ୁଆ ପଚାରିଲେ ଅଡ଼ୁଆ, ମାଷ୍ଟର ଧରିବ ତାଙ୍କୁ, ଆଉ ଉତ୍ତର ଦେଲେ ବି ଅଡ଼ୁଆ, ଉତ୍ତର ଦେଲେ ପଛକୁ ବସୁ, ସେଗୁଡ଼ା ଆଜିକାଲି କାହା ମନରେ ଇନକ୍ଲୁଜିଭ ଆସୁ, ମୁଁ ଏତେ ଦିନ ଭଜନ କରେ, ମୋର କଣ ଦରକାର, ମୋର କଣ ଅସୁବିଧା ଅଛି ପଚାରିବି, ସତର୍କ ପୃଚ୍ଛା, ସବୁ ଆରମ୍ଭ ସାଧୁଙ୍କୁ ପଚାରିବ, ସେ ଗୁରୁଙ୍କୁ ପଚାରିବ କଣ କେମିତି ସତର୍କ କେମିତି ଭଜନ କରିବି। ଆଉ ଚତୁର୍ଥ ଲାଷ୍ଟ ହେଲା ସାଧୁ ମାର୍ଗାନୁଗମନ, ବିପଦ ଅଛି ନା ଗୋଟେ, ତୁମ ମନୋଗମନ ମନୋଗମନ ଶିଷ୍ୟ ହେବ, ମନ୍ତ୍ର ନେଇଗଲ, ତାପରେ ତୁମକୁ ମୁଁ ଆଜି ଏଠି ରହିବି, ମୁଁ ସେଠି ରହିବି, ଆଜି ମୁଁ ଏହା କରିବି, ସେ ନାହିଁ, ତୁମେ ମରିଯିବ, ହଇରାଣ ହେଇଯିବ, ବାପା ମନ୍ତ୍ର କାମ କରିବନି, ତୁମ ଜୀବନଟା ନଷ୍ଟ ହେଇଯିବ। ସାଧୁ ମାର୍ଗାନୁଗମନ, ଅନୁଗମନ ସାଧୁ ମାର୍ଗାନ, ସାଧୁମାନେ ପୂର୍ବ ଆଚାର୍ଯ୍ୟ ମାନେ ଗୁରୁମାନେ ଯେଉଁ ପଥରେ ଯାଇଛନ୍ତି, ତୁମେ ସେଠାକୁ ଯିବାକୁ ପଡ଼ିବ, ତୁମ ମନୋଗମନ କିଛି କରିଦେବି, ମନଢଙ୍ଗ ଯୋଡ଼ିଲେ ମନ ମନଧର୍ମ କଲା ମାନେ କ'ଣ ବିନାଶ, ମନ୍ତ୍ର କାର୍ଯ୍ୟ କରିବି, ତୁମେ ଜପୁଥାଅ, ଯେତେ ଜପୁଥ ଦିନ ରାତି ଜପୁଥିବ, ତୁମ କେବଳ ମାଇଣ୍ଡ ସାଟିସ୍ଫିକେସନ, ମନକୁ କେବଳ ଖୁସି ଦେବ, ଭକ୍ତି ହବ, ବହୁତ ସଂଗ୍ରାମ କରିବ। ଦ୍ୱିତୀୟ ଅପରାଧ, ଶିବ ସେ ଶ୍ରୀ ବିଷ୍ଣୁ ଦୈହ ପ୍ରଣାମି ସେ କଲମ ଦିଆ ଭିନ୍ନ ସତୁ ହରିନାମ ହିତମ, ଭଗବାନ ବିଷ୍ଣୁ ଶିବ ଆଉ ବ୍ରହ୍ମା ଦେବତାଙ୍କୁ ଭଗବାନ ବିଷ୍ଣୁଙ୍କ ନାମ ସହିତ ସମାନ ବା ସ୍ୱତନ୍ତ୍ର ମନେ କରେ, ଦେବ ନିନ୍ଦା କରିବ ନାହିଁ, ସଭ୍ୟ ଦେବତାଙ୍କୁ ନିନ୍ଦା କରିବ ନାହିଁ, ଦେବତା ମାନେ ଭଗବାନ ସେମାନେ ବିଭୂତି ଅଧିକାରୀ ଦେବତା, ସେମାନେ ଭଗବାନଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି, ସେମାନେ ବୈଷ୍ଣବ, ତାଙ୍କ ନିକଟରେ ତାଙ୍କୁ ନିନ୍ଦା କଲେ ବୈଷ୍ଣବ ଅପରାଧ ହିଁ ଲାଗେ, ଦେବ ନିନ୍ଦାଟା ହିଁ ବୈଷ୍ଣବ ନିନ୍ଦା। ଆଉ ଦେବତାଙ୍କୁ ସ୍ୱତନ୍ତ୍ର ପୂଜା କରିବନି, ସ୍ୱତନ୍ତ୍ର ଶିବ ପୂଜା, କାଳୀ ପୂଜା, ଦୁର୍ଗା ପୂଜା କରାଯିବ, ଯାହା ଘରେ ସବୁ କୁଳ ଦେବତା ଅଛନ୍ତି ସେ ନିର୍ମାଲ୍ୟରେ ପୂଜା କରିବେ, ବିଷ୍ଣୁଙ୍କ ନିର୍ମାଲ୍ୟରେ, ଭଗବାନ ତ ଆରତୀ କରିସାରିଛି, ଆରତୀ ନା ଦେବତାଙ୍କୁ ଦେବେ, ଭଗବାନ ଗୌରବ ହିସାବରେ ସେଇଟା ଦେବେ, দেব পূজা দেব দেবতা সুন্দর পূজা করা হবনি কি দেবতা ভগবান সাথে সমান করা হবনি এটা দেবনিন্দা খুব সাবধান দেওয়া পড়ে কারণ খরা সময় দেবনিন্দা করুন করে সেটা ভগবান করে না আমি বিষ্ণুকে পূজা করি এবং তৃতীয়রে গুরু অবজ্ঞা গুরু গুরুঙ্কর বাক্যকে অবজ্ঞা করিবা গুরুঙ্কর বাক্যকে অবজ্ঞা কলে সে দেবতা নর ঋষি যে গুরু যেতে যেতে বড় বড় দেবতা মানকর আজ পত্র নিয়েছি ইন্দ্রাদি দেবতা মানকর পত্র নিয়েছি গুরু অবজ্ঞা আমি যেমন জীবটা কারণ কাহিঁকি গুরু অবজ্ঞা কে বলবান করা যায় আরে যে তোমার কেবল কল্যাণ চিন্তা করতি তাকে তুমি সরবিত করছো যে কেবল তোমার মঙ্গল কথা চিন্তা করছো যে কেবল ভগবানকে ভগবান সহ তুমি জড়িয়া পাই কেবল তোমার কল্যাণ চিন্তা করছো তুমি তাঙ্কর তাঙ্কর আদেশ অবজ্ঞা করছো গুরু অজ্ঞান সবুজ বড় জিনিস আর তার যদি সবুবেলে ভক্তিনা লেখলে না নাম গুরু প্রতি যদি অবজ্ঞা ঘট যে কপটি কপট আচরণ করিব যে গুরুকে অবজ্ঞা করিব উপরে পূজা করছি শ্রদ্ধা করছি উপরে পূজা করছি উপরে দেখিয়া নাই কিন্তু ভিতরে তার শ্রদ্ধা নাই গুরু প্রতি বিশ্বাস নাই তুমি গুরু গ্রহণ করিয়া পূর্ব গুরু ভগবানকে প্রার্থনা কর গীতাকে প্রার্থনা কর মহাপ্রভুকে প্রার্থনা কর তাঙ্ক শক্তিটা যদি তুমি দেখিব গুরু বুদ্ধি রূপে সেটা কি কহিগলে এটা দীক্ষা নিয়ন্তু ঠিক নুহে তুমি কোন করিয়া দ্বারা তুমি দীক্ষা নেইযিব তারপরে তুমি অন্তরের শ্রদ্ধাটা হরাইব অন্তর সাধারণ তোমার কোন অবস্থা হবো দুষ্ট সঙ্গ দুষ্ট শাস্ত্র তাহলে মিল নাম গুরু প্রতি যদি অবজ্ঞা ঘট দুষ্ট সঙ্গ দুষ্ট শাস্ত্র দুষ্ট সঙ্গ মিলিব ভালো সঙ্গ মিলিব কারণ অবজ্ঞা করু তুমি ভগবান গুরু গ্রহণ করে ভগবান প্রার্থনা কর ভগবান তুমি দেখে তাকে দর্শন কলে তোমার আকর্ষণ আসবে তোমার আকর্ষণ আসবে তোমার মনের সন্দেহ দূরীভূত হয়েছিল আও তোমার অন্তরে বিশ্বাস সৃষ্টি হয়েছে বিশ্বাস কি ভাঙি পারিবে না কি ভাঙি পারিবে আমি কাহার আউ যে গুরুঙ্কর দর্শনটা দেখিপারুছি সে কহিলা গুরুকে এটা গুরু বলে সে দেখিপারে তাহলে সে শিষ্য কোন আসলে গুরু হয়ে গেল তা মন ভিতরে এতে তার মায়ার বুদ্ধি সেপাই ভুলরে কার কথাটা প্ররোচিত হয়ে দেখে নেবা ঠিক নুহে ভগবান প্রার্থনা কর তোমার কথা শোন তুমি প্রভুকে প্রার্থনা কর অসুবিধা পড়ব ভজন চতুর্থ সৃষ্টি সৃষ্টি শাস্ত্র নিন্দন বেদ বেদ পুরাণ শাস্ত্র নিন্দা করিবা মায়া মুক্ত জীবন নয় শুভ কৃষ্ণ গান জীবের কৃপা কহিল বেদ পুরাণ ব্যাস বেদ পুরাণ রচনা কলে জীবন কৃপা পাই শাস্ত্র হচ্ছে পরমাত্মাঙ্কর বিস্তার শাস্ত্র গুরু আত্মা রূপে অপনা কে জানান কৃষ্ণ মাল প্রভু তা জীবের হয় জ্ঞান শাস্ত্র কিন্তু নিন্দা করি গুরু কদুটা বুঝিপার ন শাস্ত্র যেটা বুঝিব না ওটা গুরু কদুর বুঝিব গুরুঙ্ক পাখে যেত তুমি সঙ্গ পাও না কিছু সংশয় দূর তখন গুরুকে পচারি পার মানে শাস্ত্রের কনফরমেশন নেব শাস্ত্র গুরু এ দিয়ে আমি তুমি পরমাত্মা হৃদয় ভিতরে গোটে ভগবান সেটা ঠিকই ভুল শাস্ত্র কনফরমেশন দেবে না গুরু শিষ্যর স্বতন্ত্রতা না সে তিনি জন ধরিকি চালিব শাস্ত্র গুরু আর তার আত্মা তা ভ্রম ভিতরে আসছি এটা ঠিক না ভুল শাস্ত্রকে দেখিব শাস্ত্র বুঝলে পড়লা গুরুকে পচারিব বহু জন্ম পরে সে আসছে গোটে এই পথকু সে সুন্দরতা আচরণ করিব পুরো মায়াপুর পড়ে সেপাই শাস্ত্র কু নিন্দা করিবে নি কারণ যেতে শাস্ত্র অছি শ্রুতি শাস্ত্র তার সার হচ্ছে হরিনাম কেউটা যেটা হরিনাম দিব আমি হরিনাম গ্রহণ করছে আমি শাস্ত্র নিন্দা করতে কার নিন্দা নাম নিন্দা মহাভারত দেখো রামায়ণ দেখো যে শাস্ত্র যেতে পুরাণ অছি সবুত্রে গোটে জিনিস থিব
সারি রে পাই রে কো
ষষ্ঠ নম্বর পড়াতে নাম বলাধি পাপস্য বুদ্ধি নবিদ্য তপস্য গমে হি শুদ্ধি ସବୁବେଳେ ଦୁଇଟି ଜିନିଷ ମନେ ରଖିବେ, ଦୁର୍ବଳତା ଅଲଗା, କପଟତା ଅଲଗା। ଯେତେ ଭଜନ କର, ଭଜନର ସୂତ୍ର ସବୁ ଜୀବନ ଦୁର୍ବଳତା, କାହା ଖାଇବାର ଦୁର୍ବଳତା, କାହାର ନାରୀ ପ୍ରତି ଦୁର୍ବଳତା, ନାରୀର ପୁରୁଷ ପ୍ରତି ଦୁର୍ବଳତା, କାହାର ଧନ ପ୍ରତି ଦୁର୍ବଳତା, କାହାର ଭଲ ପିଢିଆ ପ୍ରତି ଦୁର୍ବଳତା। ଶରୀରରେ ଯେଉଁ ୱିକନେସ ସବୁ ମିଳୁଛି ନା, ସାଧୁ ଗୋଟେ ଜାଣିଛନ୍ତି, ସେ ଦୀକ୍ଷା ଦିଅନ୍ତିନି, ସାଧୁ ଗୋଟେ ଜାଣିଛନ୍ତି ଏମାନଙ୍କର କଣ ଅଛି ଅବସ୍ଥା, ଏମାନେ ଜୀବନକୁ ସମର୍ପିତ କରିପାରିବେ। ତୁ ଘୋଷାରି କି ତୁମ ଯାଇଥିଲେ 70 ବର୍ଷ ଘୋଷାରେ ଟଣା ଆସରେ ଆସରେ ଲୋକ ଘରରେ ମନ୍ଦିରଟିଏ ସେବା କରିବାକୁ ଆସରେ ସେ କଥା କହୁଥିଲି, ସେ ପ୍ରମୁଖ ସେ କଥା କହୁଥିଲି। ମଠ ଚଳେଇବ ଗୁରୁ, ଶିଷ୍ୟ ଚଳେଇବ ତାର ଘର। ଶିଷ୍ୟ ଡାକିବ କିଏ କଣ ଆସନ୍ତି ସେବା କରିବେ ନା କେମିତି ବ୍ୟସ୍ତ ହେଉଛି, ଶିଷ୍ୟ ଚଳେଇବ ତାର ଘର, ଗୁରୁ ତାର ମଠ ଚଳେଇବେ, ଠାକୁର ଗୁରୁଙ୍କର ସେ ମଠ କରିଛି ତାର ଭଲ ସେ ସମର୍ପଣ ହେଇଗଲେ ପ୍ରାଣୀ ଘୋଷାଣି ଲଗା ହେଉଛି ୱିକନେସ୍। ମୁଁ ଘର ଚଳେଇ ଘର ଚଳେଇପାରିବେନି, ସମର୍ପିତ ଆତ୍ମା ବହୁତ କମ୍ ନା, ଗୁରୁ ଜାଣନ୍ତି ସେଟା ଠିକ ଅଛି, ଜୀବନରେ ଯେତିକି ସ୍ଥିତି ଯାଉଛି ଯାଉ, କିନ୍ତୁ ସମର୍ପିତ ହେବାକୁ ପଡିବ ନା। ଦୁର୍ବଳତା ବହୁତ ଦୁର୍ବଳତା ରହିଲେ ବି ତୁମେ ଯଦି ଚେଷ୍ଟା କରୁଛ ତୁମକୁ ସାଧୁକୁ ସାହାଯ୍ୟ କରିବ, ଜୀବନର କପଟତା ଅନ୍ତରେ ଆନନ୍ଦିତ। ସବୁଠୁ ବଡ କପଟ ହେଲା ଏ ଛଳନା, ଛଳନା ଗୁରୁଙ୍କ ସହିତ ଛଳନା, ଏଥିରେ ତୁମର ଛଳନା କପଟୀ ମାନଙ୍କର ଉଦ୍ଧାର କେବେ ହେଇପାରିବ, ଯୋଉଦିନ ପତନ ହବ ଏଇ ନାମ ବଳରେ ପାପ ବୁଦ୍ଧି କରିବି। କାରଣ ପ୍ରାୟତଃ ଆମେ ସରଳ ଥାନ୍ତି, ମୁଁ ଖୋଲା ଲୋକ ଖୋଲି କହିଦଉଛି, କେହି କେହି ମନ୍ଦିରକୁ ଭକ୍ତ ଖରାପ ଭକ୍ତ ପାଇଁକି ଆସନ୍ତିନି, ମୁଁ ଯେହେତୁ ସେ କଥା କହୁଥିଲି ଯେ ମନ୍ଦିରକୁ ଆସିଛି କେବେ ଭାବେ ମୁଁ ଖରାପ ଲୋକ ହେବା ପାଇଁ ମନ୍ଦିରକୁ ଯାଉଛି, ସେ ଗୋଟେ ଭଲ ଭକ୍ତ ହେବା ପାଇଁ ଆସିଥିଲା। କେହି ଆମେ ଭକ୍ତ ହେବା ପାଇଁ ଆସିଛି, ତୁମର ବଡ଼ ଭକ୍ତ ବି ଭଲ ଭକ୍ତ ବି, କିନ୍ତୁ ଏଠି କାହିଁକି ପଲଟି ଗଲା ଆମ ଭାବନାଟା, ଭକ୍ତି ପଥକୁ ଆସିଲା ପରେ ଆମର କେବଳ ଗୋଟିଏ ଦିନ କପଟା ଯୋଗ ଅଂଶ କରିଦେଲେ ଆମର କପଡ଼ା ଯୋଗୁଁ ସମ୍ପତ୍ତି। ତୁମେ ଯେତେ ଶାସ୍ତ୍ର ଜ୍ଞାନ ଯେତେ ସେବା କର, ତୁମ ଅନ୍ତରରେ କପଡ଼ା, ତୁମେ ଯେଉଁ ସ୍ଥିତିରେ ବି ଥାଅ ଅନ୍ତରରେ କପଡ଼ ସେମାନେ ମହାପ୍ରଭୁ ତୁମ ମୁଖକୁ ଦେଖିବେ, ମହାପ୍ରଭୁ କପଡ଼ଙ୍କୁ ଭଲ ପାଆନ୍ତି। ଗୁରୁଦେବ ସେ କଥା କୁହନ୍ତୁ, ତୁମେ ଯଦି ଦୁର୍ବଳତା ତୁମର ରହେ ତୁମେ ନର୍କକୁ ଯାଅ, ସାଧୁଗୁରୁ ତୁମକୁ ଉଦ୍ଧାର କରିବେ, କିନ୍ତୁ କପଟ କରି ତୁମେ ଯଦି ସ୍ୱର୍ଗକୁ ଯାଉଛ ତୁମର ପତନ ହବ। ଆଜିକାଲି କପଟତା ବେଶୀ ମାନେ ଶିଷ୍ୟର କଲ୍ୟାଣ ହୁଏ କପଟ ଗୁଡ଼ା, ଆଉ ନାମ ବଳରେ ପାପ ବୁଦ୍ଧି କରିବେନି। ସପ୍ତମ ଅଶ୍ରଦ୍ଧାଣି ମୁଖସ୍ୟ ଅଶ୍ରୁତବତୀ ଯଶ୍ୟ ଉପଦେଶ ଶିବ ନାମ ଅପରାଧମ, ଯାହାର ନାମ ପ୍ରତି ଶ୍ରଦ୍ଧା ନାହିଁ ସେଟା ମୁଁ କହିବି ରାମ ଦୀକ୍ଷା ନେଲେ ଦୀକ୍ଷା ନେଲେ ଉଦ୍ଧାର ତ ଡାକି ଢୁକିକି ଆଣି ନାମ ଦେଲେ ତାର ଶ୍ରଦ୍ଧା ନାହିଁ, ତକାଇ ତୁମେ ନାମ କଥା କହୁଛ, କାହାକୁ କେବେ ବି ଦୀକ୍ଷା ପାଇଁ ପ୍ରେରଣା କରିବା ଭୁଲ, କେବେ ବି କହିବେ ଏଇ ମହାରାଜଙ୍କ ଠୁ ନିଅନ୍ତୁ ବା କାହାକୁ ତୁ ନିଅନ୍ତୁ। ଦୀକ୍ଷା ଗୋଟେ ଅତ୍ୟନ୍ତ ଗମ୍ଭୀର ଜିନିଷ, ଗୋଟେ ଗମ୍ଭୀର ଜିନିଷ, ତାର ସଂକଳ୍ପ ଶକ୍ତି କେତେ ଅଛି, ପ୍ରାୟତଃ ଉତ୍ସାହ ଅବଶ୍ୟକ ଲୋକ ନିଅନ୍ତୁ, ଉତ୍ସାହ ମାନେ ସିଏ ନେଇଗଲା ମୁଁ ନେଇଥିବି, ଏଇଟା ଶ୍ରଦ୍ଧାର ଜିନିଷଟା, ତୋ ନାମ ପରେ ଧାରା ଲାଗିଯିବ, ତୋ ନାମ ଉପରେ ବିଶ୍ୱାସ ନାହିଁ ଦୀକ୍ଷା ନେଇଗଲ, ମୁଁ ଏତେ ବର୍ଷ ଭଜନ କଲି ଦୀକ୍ଷା ନେଲ ଲୋକ ମୋତେ କ'ଣ କହିବେ, ଏଇଟା କି କଥା, ଏଇଟା ସୁଟି କଥା, କେବେ ଦୀକ୍ଷା ବିଷୟରେ କାହାକୁ ପରିଚୟ କରିବା ଠିକ୍ ନାହିଁ, ଯିଏ କରୁଛି ଅପରାଧ କରିବ ଦୀକ୍ଷା ତାର ଶ୍ରଦ୍ଧା ଆସିବା ଦରକାର, ସିଏ ଗୁରୁ ଗ୍ରହଣ କରିବ। ଆମର ଅଶ୍ରଦ୍ଧା କାହାକୁ ଦୀକ୍ଷା ବିଷୟରେ ପ୍ରେରଣା କରିବେନି, ମହାପ୍ରଭୁ ମନା ଉଚ୍ଚ ସଂକୀର୍ତ୍ତନଙ୍କର ଶ୍ରଦ୍ଧାର ପ୍ରଚାର, ଶ୍ରଦ୍ଧା କରି ଜୀବ କରେ ସଦ୍ଗୁରୁ ବିଚାର, ସିଦ୍ଧାନ୍ତ ତାର ଶ୍ରଦ୍ଧା ଆସିନି ସଦ୍ଗୁରୁ କିଏ ବିଚାର କରିବ, ଏଇଠି କର୍ମକାଣ୍ଡ ଭଳିଆ ଇଣ୍ଡିଆରେ ବାହାରି କର୍ମକାଣ୍ଡ ବୁଦ୍ଧି ଭଳିଆ ଶୁଣୁଛନ୍ତି, ଆଗେ ଦୀକ୍ଷା ଟିକେ ଦେଇଦିଅନ୍ତୁ ଉଦ୍ଧାର ହେଇଛି, ଦୀକ୍ଷାର ଉଦ୍ଧାର ହେବ ନାହିଁ, ସାଧାରଣ ଉଦ୍ଧାର ହେବ ଖାଲି ଦୀକ୍ଷା ନେଇଗଲ ଆଜ୍ଞା ତ ବସିବା ମରିବାର ଯେ ଟିକେ ଦୀକ୍ଷା ନେଇ କର୍ମକାଣ୍ଡ ବୁଦ୍ଧି ଏଗୁଡ଼ା କେବେ ମୁଣ୍ଡରେ ପୁରେଇବିନି କି କାହାକୁ ବୁଝି କରିବି। ଉଚ୍ଚ ସଂକୀର୍ତ୍ତନଙ୍କର ଶ୍ରଦ୍ଧାର ପ୍ରଚାର, ଆଗେ ନାମ ସଂକୀର୍ତ୍ତନ ଜୋର କର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ, ନାମ କଲା ପରେ ତାର ଯଦି ହୃଦୟରେ ଶ୍ରଦ୍ଧା ଆସିବ ତାର ବିଶ୍ୱାସ ଆସିବ ମୋର ଗୁରୁ ଦରକାର, ନାମ କରିବା ପାଇଁ ମୋର ଗୁରୁ ଦରକାର, କାହିଁକିନା ନାମ ସାଧନ କରିକି ନାମଙ୍କୁ ପ୍ରେମ ପାଖରେ ପହଞ୍ଚିବା ପାଇଁ ସବୁବେଳେ ଗୁରୁଙ୍କ ହେଲ୍ପ କରେ, ବୁଝିପାରୁଛ କି ନାହିଁ? ନାମଟା ତୁମେ ପାଇଗଲ, କିନ୍ତୁ ନାମକୁ ପ୍ରେମ ଫଳ ପକେଇବା ପାଇଁ, ନାମ ପ୍ରେମ ଦେବେ ସେଥିପାଇଁ ତୁମର ଗୁରୁ ଦରକାର। ସେଥିପାଇଁ ଦୀକ୍ଷା ଗୁରୁପାଦ ଆଶ୍ରେପ, ଦୀକ୍ଷା ସେକେଣ୍ଡ ଷ୍ଟେପ, ସେକେଣ୍ଡ ଷ୍ଟେପ, ଥାର୍ଡ ଷ୍ଟେପ ଗୁରୁର ସେବନ। ସମର୍ପଣ ହେବାକୁ ପଡ଼େ ନା, ଶିଶୁରେ ଦୀକ୍ଷା ନେଇଗଲା ଆଜିକୁ ସମର୍ପଣ ହେଇଗଲା, ସେଥିପାଇଁ ସେ ସମର୍ପଣ, ସେ ସମର୍ପଣ ପ୍ରୋସେସଟା ଆଫ୍ଟର ଇନିସିଏସନ ଷ୍ଟାର୍ଟ ବିଗିନ୍ ହେବା କଥା। ଯଦି କରୁନି ସେ ଦୀକ୍ଷାରୁ ପ୍ରେମ ପର୍ଯ୍ୟନ୍ତ ପୁରା କମ୍ପ୍ଲିଟ ସରେଣ୍ଡର ସ୍ୱରୂପ ହବ, ସେତେବେଳେ ଗୁରୁଙ୍କର ପୁରା ଯାହାକୁ ଯିଏ ଅଧୀନ ରହିଛି ସେହିପରି, ନହେଲେ ତା ମଧ୍ୟ ବସିଯିବ। ଆଉ ମାୟା ଜଗତ ଆମେ ସର୍ବଧାରଣ କଣ ବସିବ ପଡ଼ିବ, କାନ୍ଦି ପଡ଼ିବ। ନାମ ଗ୍ରହଣ ଠାରୁ ପ୍ରେମ ପ୍ରାପ୍ତି ପର୍ଯ୍ୟନ୍ତ ଯିବ ଆଉ ସ୍ୱତନ୍ତ୍ରତା ରହୁଛି, ସବୁବେଳେ ଗୁରୁ ପଚାରିବ, ଗୁରୁ କନସଲ୍ଟ କରିବ, ନହେଲେ ସେ ପ୍ରବଳ ପଡ଼ିବ। ଏଇଟା ସବୁ ସହଜିଆ ବାଦ ବୁଝି ଯାଅ, ଦେଖା ନବା ଦେଖା ନବା ଦେଖା ନବା, ତାପରେ ଦେଖା ନେଇକି ଦେଖା ଦେଖା ମଣ୍ଡ ଉପରେ ଶିଶୁ କିଛି ମୋର ମଙ୍ଗଳ ହବନି, ସେବା କରିବାକୁ ପଡିବ, ଲାଗିବାକୁ ପଡିବ, ପଡିବ କର୍ମକାଣ୍ଡ ବିଚାର କରନି। ଆଉ କାହାକୁ ଦୀକ୍ଷା ବିଷୟରେ ପ୍ରେରଣ କରିବନି। ମୋର ଗୋଟିଏ ମୋ ଅନୁରୋଧ ସମସ୍ତଙ୍କୁ, ପ୍ରଭୁଙ୍କ ଶିଷ୍ୟମାନେ ଅଛନ୍ତି ୱାର୍ଲ୍ଡ ୱାଇଡ୍ ମିଶନ, ଆଉ କେବେ ମୋ ବିଷୟରେ କେବେ ପ୍ରଚାର କରିବେ ନାହିଁ କି ମହାରାଜଙ୍କୁ ଦୀକ୍ଷା ନିଅନ୍ତୁ, ଲୋକ ଜାଣନ୍ତୁ ନ ଜାଣନ୍ତୁ, କାହାକୁ ଗୁରୁ ଗ୍ରହଣ କର ବୋଲି ପ୍ରିଚିଂ କରିବେ ଗୋଟେ ମତେ ରାଗି ଏଭଳିଆ ବୁଝିଦେବେ। ପ୍ରଫେସର ଦେଲେ, ପ୍ରଫେସର ଆମେରିକାରେ ଦେଲେ, ତୁମେ ଭାବୁଛ ଛୋଟ ପ୍ରଭୁଙ୍କୁ ଯେତେ ବିଶ୍ୱାସ କରୁଛନ୍ତି ଦେଖୁଛ ନା, ଆଜି ଜୀବନଟା ଦେଲେ ତାଙ୍କ ତାଙ୍କ ରୁମ୍କୁ ଯିବେ ନା, ସେଭଳିଆ ବୁଝିପାରୁନଥିଲେ ମୁଁ କହୁଛି ନା, ସବୁ ରାଗି ଅଛି ତାଙ୍କ ରୁମ୍କୁ ଯିବେ ତଳେ ଶୁଣନ୍ତି ଛାଡ଼ିବି ନାହିଁ, ସକାଳୁ ଉଠିବେ ଜାଣିଛନ୍ତି, ସକାଳୁ ଉଠିବେ ଚାଲିଛି କୁଆଡ଼େ ଜାଣିଛି ସେ ରୁମ୍ ଭିତରେ ଚାଲିଛି କରିବି, ମୁଁ ଯେତେବେଳେ ଇଂଲିଶ କଥା ବି ଜାଣି ଶିଖିନଥିଲି ସେ ଭଲ ପାଆନ୍ତି, କାହିଁକି ଭଲ ପାଆନ୍ତି ଜାଣିନି, ମୁଁ ଯେଉଁ ଇଂଲିଶ ପାଖ ଯାଇ କଥା କହିଲି ଡରେ ସେ ମୋତେ ଭଲ ପାଆନ୍ତି, କାହିଁକି ଭଲ ପାଆନ୍ତି ସେମାନେ ଜାଣିଥିବେ, ଆଉ ସେ ମୋତେ ମୋ ଜୀବନ ସବୁବେଳେ ଆମ ପାଖରେ ଠିଆ ହୁଅନ୍ତି, ମୋତେ ଶ୍ରଦ୍ଧା କରନ୍ତି। ସେ ଗୋଟିଏ ମୋ ପ୍ରଭୁ ମୋର ବହି ପଡ଼ିଲେ କିଛି ଜଣେଇନି, ତୁ ଅଦର ମାନେ ଆଜି ଜଏନ୍ କଲେ କାଲି ଆସି ଜଏନ୍ ଇସ୍କନ ଜଏନ୍ କଲେ ଛାଡ଼ନ୍ତୁ, ଗୋଟିଏ ବହି ଆଜି ଇଣ୍ଡିଆନ୍ ସିଟିଜେନ୍ ସେ ଏଇଠି ରହିଛନ୍ତି, ମୋ ପ୍ରଭୁ ମୁଁ ଜୀବନଟା ଦେବି, ଦୁଇଟା ପୁଅ ଅଛନ୍ତି, ବହୁତ ଧନ ମୁଁ ଦରକାର, ମୋ ପ୍ରଭୁବା ଦରକାର, ପ୍ରଭୁ ସେବା ଦରକାର, 24 hours ସର୍ଭିସ, 24 ଘଣ୍ଟା ସେବା କରୁଛୁ, ସେମିତି ବିଶ୍ୱାସ ନା ଗୁରୁଙ୍କ ଉପରେ ନାମଙ୍କ ଉପରେ ଭାରତୀୟ ହେଇଛି, ଆମର ସବୁ ମନ ଅଲଗା ହେଲାଣି, ଅପରାଧ ଗୁଡ଼ାକ ହେଉଛି ସମ୍ଭବ ଗୁଡ଼ାକ ସବୁ ଭଲ ରହୁନି, ଠିକ ସେ ସମ୍ଭବ ମାନେ ଗୁରୁଙ୍କ ଅଧୀନ ରହୁନାହାନ୍ତି, ସବୁ ଅପରାଧ କରିକି ମନ ସବୁ ଡେଲା ହେଉଛି, ଏ ଅପରାଧ ଗୁଡ଼ାକ ସବୁ କରୁଛୁ, ଅନାବଧାନ ନାମ କଲା ମାନେ ଧୀରେ 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 ଅପରାଧ ଗୁଡ଼ା ପଶିବ, ନାମ ଅପରାଧ ହେଲା ସବୁ ଅପରାଧର ମୂଳ ପାଗୁଣିବା, ନାମ ଅପରାଧ ବାଘୁଣୀ ବାଘୁଣୀ ଛାଡ଼ିବେ କି, ବାଘ ଛାଡ଼ିଦେବ ବାଘୁଣୀ ଛାଡ଼ିବେ, ତା ଛୁଆ ପ୍ରତି ମମତା ଖାଇବ, ନାମ ଅପରାଧରୁ ସବୁ ଅପରାଧ ଆସିବ, ଯାହା ନାମଟା ଢିଲା ରହିଲା ତାକୁ ବୈଷ୍ଣବ ପ୍ରଧାନ ପଶିବ, ସେବା କରିବା ପାଇଁ ସେବା ଅପରାଧ ପଶିବ, ସବୁ ତ ପଶିବ ଯିବ, ନାମଟା ଠିକ ସେ କରିବାକୁ ପଡିବ। ଆଉ ଦଶମ ଅପରାଧ ହେଲା ଶ୍ରୁତି ନାମ, ନାମ ମହାତ୍ମା ବିଜ ପ୍ରୀତି ରହିତ ନର ଅହମ ମମ ଆଦି ପରମ ନାମ ନାମ ନିଶ୍ୱ ଅତି ଅପରାଧ କୃତମ, ନାମ ମହିମା ଶୁଣିଲା ପରେ ବି ଅହମ ମମ ଛାଡ଼ି ପାରୁନାହିଁ, ମୋର ଘର ମୋର ସ୍ତ୍ରୀ ମୋର ପୁତ୍ର ମୋର କନ୍ୟା ଅହମ ମମତାଟା ରହିଲେ ଶିବଦଟା କ'ଣ କରିବ, ଆମର ଧନ ଦରକାର ଅଛି, କର୍ମ କିଛି କରିବାର ଅଛି, କେତେ କରିବାର ଅଛି, ଦିବସ ତତ୍ତ୍ୱ ଜିଜ୍ଞାସ ନା ତୋ ସେ କର୍ମ ହିଁ ଜୀବନଟା ମିଳିଛି, ତତ୍ତ୍ୱ ଜିଜ୍ଞାସ ପାଇଁ କର୍ମ ପାଇଁ ନାହିଁ, ଭଗବାନ କର୍ମ କଲେ ତୁମେ ଯେତିକି ଦରକାର ସେତିକି ମିଳିଯିବ, କର୍ମଟା ଏମିତି ଯେ ଆମର ନକଲେ ସ୍ୱରଟା ରହିବ କି, ଦୁଇଟି ତ କରିବାକୁ ପଡିବ, ଧନ ବି କିଛି ଦରକାର, ସ୍ୱର ପାଇଁ କିଛି କାର୍ଯ୍ୟ କରିବାକୁ ପଡିବ, କିନ୍ତୁ ଆତ୍ମା କାର୍ଯ୍ୟ କରିବାକୁ ପଡିବ, ଭଜନକୁ ନେଗ୍ଲେକ୍ଟ କରିପାରିବେ ନାହିଁ। ଏ ହେଲା 10 ଅପରାଧ, ସମୟ ହେଇଯିବ, ତୁମଭଳି କଥାକୁ ସଂକ୍ଷେପ ସାରିଲି, ପରେ କେତେବେଳେ 10 ଅପରାଧ ବିସ୍ତୃତ ଭାବରେ ବର୍ଣ୍ଣନା ହେବେ, କେତେବେଳେ ସେ ପଏଣ୍ଟ ମୁଁ କହିବି, ସେ ପଏଣ୍ଟ ମନେ ରଖିଥିବେ, ଆପଣ ଯେହେତୁ ଗୁରୁଦେବଙ୍କର ବହୁତ ସେଠି ଯୋଡ଼ି ହେଉଛନ୍ତି, ଗୁରୁଦେବଙ୍କର ଶିକ୍ଷା ଆଉ ପ୍ରଭୁପାଦଙ୍କର ଶିକ୍ଷା ଉପରେ ଆପଣ ଯାଉଛନ୍ତି ଭୁବନେଶ୍ୱର କେନ୍ଦ୍ର, ପ୍ରଭୁପାଦଙ୍କର ପଦାଙ୍କିତ ସ୍ଥାନ, ପ୍ରଭୁପାଦ ଆଦେଶ ଦେଇଥିଲେ ଗୌରମିତା କୃଷ୍ଣ ବଳରାମ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ପ୍ରତିଷ୍ଠା କରିବା ପାଇଁ, ତେଣୁ ଆପଣମାନଙ୍କୁ ପ୍ରତ୍ୟକ୍ଷ ଭାବରେ କେତେଟା ଜିନିଷ ଜାଣିବାକୁ ପଡିବ, ଯେ ଯିଏ ଯେଉଁ କେନ୍ଦ୍ରରେ କିନ୍ତୁ ବାହାର କେନ୍ଦ୍ରରେ କିଛି ଭକ୍ତ ଅଛନ୍ତି ସେ ଦୀକ୍ଷା ନେଉଛନ୍ତି, ସେମାନେ ସେହି କେନ୍ଦ୍ରରେ ରହିକି ସେବା କରିବେ କିନ୍ତୁ ଅପରାଧ କରିବେ ନାହିଁ, ଏଇଟା ଗୋଟେ ବହୁତ ବଡ ସୋସାଇଟି, ବହୁତ ବଡ ସଂଘ, ବହୁ ମହାରାଜଙ୍କ ଶିଷ୍ୟ ହେଉଛନ୍ତି, କାହା ସାଙ୍ଗରେ ଝଗଡ଼ା ଝାଣ୍ଟି କରିବନି, କାରଣ ମୁଁ କଳହ ପ୍ରିୟ ନୁହେଁ। ମୋ ଜୀବନରେ ମୋର ସବୁଠୁ ଘୃଣ୍ୟ ହେଉଛି କଳହ। କେଉଁଠି କଳହ? ମୁଁ ବେଳି ମାନେ କଳହ ସବୁବେଳେ ଶିଷ୍ୟମାନଙ୍କୁ କହିଲି, କହିଲି କଳହ ମୋତେ କେଉଁଠି ବି ହବ, କେଉଁ ଭାଗ ଦେଖିବାକୁ କହିବେ, କଳହ ମୋତେ ପ୍ରିୟ ନୁହେଁ। ତୁମ ଅନ୍ତର ଭିତରେ ଭକ୍ତି ହବନି, ଝଗଡ଼ା ଲାଗିବାକୁ କେବେ ପସନ୍ଦ କରି, ତୁମେ ଯେତିକି କରୁଛ ସେବା କର, ଯେଉଁ କେନ୍ଦ୍ରକୁ ଯାଉଛ ଯାଅ, କିନ୍ତୁ କେବେ ପଲିଟିକ୍ସ କରିବନି, ମୋ ବିଷୟରେ କେବେ ପ୍ରଚାର କରିବନି, କେବେ କାହାକୁ ନିନ୍ଦା କରିବନି। ପୂର୍ବତ ପ୍ରଭୁପାଦଙ୍କର ଆମେ ସେକେଣ୍ଡ ଜେନେରେସନ, ଫାର୍ଷ୍ଟ ଜେନେରେସନ, ଥାର୍ଡ ଜେନେରେସନ ପ୍ରଭୁପାଦ ପରେ ସେମାନେ ପ୍ରଭୁପାଦ ଶିଷ୍ୟମାନେ ଅଛନ୍ତି, କେବେ ବି ତୁମେ କାହାକୁ ପ୍ରଚାର କରିବନି ମୋ ବିଷୟରେ। ତୁମେ କଲେ ସେ ଅପରାଧ ତୁମେ ନେବ, ମୁଁ ଯଦି ଜାଣିବି ତାପରେ ତୁମକୁ ଯିବ। କେବେ ବି ତୁମେ କାହାକୁ ମୋ ବିଷୟରେ ପ୍ରଚାର କରିବ, ଗୁରୁ ଗ୍ରହଣ ପାଇଁ କାହାକୁ କେବେ ଘୃଣା କର। ତେଣୁ ଦ୍ୱିତୀୟ ଭଜନର ଫଳ ତୁମର, ତୁମେ ଯାହା ଭଜନ ଫଳ କରିବ ଗୁରୁ ବୈଷ୍ଣବଙ୍କୁ ଭଜନ ପାଇବ, କିନ୍ତୁ ଅପରାଧ ଫଳ ତୁମର, ତୁମେ ଯଦି ଅପରାଧ କରି ତୁମେ ତୁମେ ଯାଇ ହବ ବାରମ୍ବାର ତୁମେ ସଂଗ୍ରହ କର। ଅପରାଧ ଗୁରୁ ତୁମକୁ ରକ୍ଷା କରିପାରିବେନି, ଗୁରୁ ସେଥିପାଇଁ କହିବେ ତୁମେ ଅପରାଧ କରୁନି, ସେଥିପାଇଁ ପ୍ରତିଦିନ ହରିକୀର୍ତ୍ତନ କରିବାକୁ ପଡ଼ୁଛି। ଆଉ ଚରିତ୍ରକୁ ସବୁବେଳେ ପବିତ୍ର ରଖିବ, କଳହ ମୁକ୍ତ ଚରିତ୍ର ପବିତ୍ର ରଖିବା। ବ୍ରହ୍ମଚାରୀ ମାନେ କେବେ ମୋବାଇଲ ଫୋବାଇଲ ୟୁଜ୍ କରନା, ଆଉ କେବେ କୌଣସି ନାରୀ ସାଙ୍ଗରେ ବାର୍ତ୍ତାଳାପ କରନା, ଭଲ ଜିନିଷ ନାହିଁ, କୋଉ ଜୀବନଟା ନଷ୍ଟ ହବ, ଏଟା ଗୁରୁ ପରମ୍ପରା କଳଙ୍କ ଲାଗିବ, ସାବଧାନ ରହିବ। ଆଉ କୌଣସି ଅବସ୍ଥାରେ ଉଗ୍ର କର୍ମ ବା ଅପ୍ରତିକର ସ୍ଥିତି ଯେମିତି ସୃଷ୍ଟି ନ ହେଲେ ତା ପ୍ରତି ଧ୍ୟାନ ଦେବେ। ଉଗ୍ର କର୍ମ ବାଡ଼ା ପିଟା ଏଗୁଡ଼ା ସବୁ କେବେ କରିବେ ନାହିଁ, ଯଦି କେବେ ବି କରିବେ ଆପଣ ବିଶ୍ୱରେ ରହିଗଲା ଭଳିଆ ସ୍ଥାନ ପାଇବେ। ହାତ କେବେ ମହାପ୍ରଭୁ କାହାକୁ ହାତ ଉଠେଇବା, କାହାକୁ ଅଶ୍ଳୀଳ ଭାଷା ପ୍ରୟୋଗ କରିବା ଗୁଡ଼ିକ ଠିକ ନାହିଁ। ମହାପ୍ରଭୁ ଧାତୁ ଲିଖା ନେଲ ବ୍ରତ ଅଶ୍ଳୀଳ ଭାଷା କେବେ ପ୍ରୟୋଗ କରିବ, କାହାକୁ ହାତ ଉଠେଇବେ ଉଗ୍ର କର୍ମ ଗୁଡ଼ା ବାଡ଼ା ପିଟା ହବ ହେଲା। ତୁମେ ଏସବୁ ସେବା ଯଦି କେତେ ଅଧିକ ସେବା କରେ ନାହିଁ, ଅପରାଧ ଫଳଟା ତୁମକୁ ଗୋଡ଼େଇ ଗୋଡ଼େଇ ଖାଇବ। ସେ ବହୁତ ଭକ୍ତ ମାନେ ପ୍ରଶ୍ନ କରିଛି, ଏତେ ବର୍ଷ ସେବା କରିଛି କିନ୍ତୁ ତା ବ୍ୟାକଗ୍ରାଉଣ୍ଡରେ ଅପରାଧ ଯଦି କରିଛି ସେଟା ତୁମେ ଚିନ୍ତା କରୁନ, ସେବାର ଫଳ ତ ପରେ ମିଳିପାରେ କିନ୍ତୁ ଅପରାଧ ପାଇଁ ତାର ପତନ ହେଲା, ତାହେଲେ କିଏ ବି ଅପରାଧକୁ ତାର ପତନ ହେଇଯିବ। ଏବଂ ଲାଷ୍ଟରେ କୌଣସି ଅବସ୍ଥାରେ ଇସ୍କନ କେବେ ତ୍ୟାଗ କରିବେ ନା, ଇସ୍କନ ଚୈତନ୍ୟ ମହାପ୍ରଭୁଙ୍କର ମୁଭମେଣ୍ଟ ପ୍ରଭାବ ସବୁ ଶିକ୍ଷା ଦେଇଛନ୍ତି ଗୁରୁଦେବ କୁହନ୍ତି ଗୋଟେ ଅଦର ଇନ୍ଷ୍ଟିଚ୍ୟୁସନ୍ ଇସ୍କନ ସ୍ପେଶାଲି ବୁକ୍ସ ଇସ୍କନ କେବେ ଛାଡ଼ିବେ ନାହିଁ କୌଣସି ପରିସ୍ଥିତିରେ, ଆଉ ଇସ୍କନ ବିରୁଦ୍ଧରେ କେବେ ଶୁଣିବେ ନାହିଁ। ସେମାନେ କ୍ରିଟିସାଇଜିଂ ଆମର ଇସ୍କନ ଯୋଉଟା ଆସୁଛି ଆଉ ଏବର ରିଲେଟେଡ୍ ମେ ବି ଆମ ଘରେ ରହିଛି, ଆମ ଘର ବିଷୟରେ କହିବେ ତୁମେ କଷ୍ଟ ଲାଗୁନି, ସେ ବ୍ୟକ୍ତି ଇସ୍କନର କୌଣସି ଗପ ଖରାପ କରିପାରେ। ତା ମାନେ ଯଦି ପ୍ରଭୁପାଦ ଏତେ ଗୋଟେ ସଂସ୍ଥା ଶିଖରାଥିଲେ କେବେ ତା ବିଷୟରେ ଶୁଣିବେ, ବହୁ ଭକ୍ତ ଦେଖିବା ନାହିଁ ସେ ଭୁଲ କରୁଛନ୍ତି ପାଇଁ ଇସ୍କନ ନା ପଡ଼ୁଛି, ତାର ଅର୍ଥ ନୁହେଁ ଯେ ଇସ୍କନ ଗୋଟେ ଖରାପ ସଂସ୍ଥା, ଇସ୍କନ ହେଉଛି ଚୈତନ୍ୟ ମହାପ୍ରଭୁଙ୍କର ସଂସ୍ଥା, ଏଠି ନ ମିଳିଥାଏ। କେବେ ବି ଇସ୍କନ ବିରୁଦ୍ଧରେ ଶୁଣିବେନି କି ଇସ୍କନ ତ୍ୟାଗ କରିବେନି। ତେବେ ଏତିକି କଥା ମିଶ୍ରଣ ଦେଉଛି, ସମୟ ଆମର ହେଇଗଲା।